କହ ମନ୍ତ୍ରୀ ହେସୁକ ସାରଣ ରଣକ୍ଷେତ୍ରେ ଗଲା ବୀରବାହୁ ରାହୁ ରୂପୀ କୁମର ମୋହର ରାମଚନ୍ଦ୍ର ଚନ୍ଦ୍ରେ କରିଲା କି ଗ୍ରାସ କିବା ରାମବାଣେ ବିନାଶ ଭଜିଲା ପୁତ୍ର ବୁଝା ତ ନଗଲା କିଛି ଏ କଣ ଅକସ୍ମାତ ବାମବାହୁ କମ୍ପଇ କିମ୍ପାଇଁ କମ୍ପେ କିମ୍ପା ବାମ ଚକ୍ଷୁ ମୁର୍ ମୁହ ମମ
ଜୟ ରଘୁବୀର ରାମଚନ୍ଦ୍ରଙ୍କର
ଜୟ
ରଘୁବୀର ରାମଚନ୍ଦ୍ରଙ୍କର ଜୟ ରଘୁବୀର ରାମଚନ୍ଦ୍ରଙ୍କର
ଓଫ୍ ଗଗନ ବିଦୀର୍ଣ୍ଣ କରେ ରାମ ଜୟଧ୍ୱନି ଯୁଦ୍ଧ କିବା ହେଲା ଅବସାନ ଏଇତ ଆସୁଅଛି ଦୂତ ଏହି ଦିଗେ ସତ୍ୟ ମିଥ୍ୟା ଏହି କ୍ଷଣି ବୁଝିବା ତାଠାରୁ
ଲଙ୍କପତିଙ୍କର ଜୟ ହେଉ
କହ ଦୂତ କିଏ ହେଲା ସମରେ ଆଜି ମଜିଲେ କି ରାକ୍ଷସ ସେନାଏ
ମହାରାଜ କହିଲେ ବିଦାରୀ ହୁଏ ଛାତି ଶ୍ରୀରାମଙ୍କ ଆଶ୍ଚର୍ଯ୍ୟ ସମର ବଳେ ଯୁବରାଜ ବୀରବାହୁ ପଡିଲେ ସମରେ ତବଭ୍ରାତ ବିଭୀଷଣ ଭୀଷଣ ମନ୍ତ୍ରଣା ବଳେ କପିଗଣ ବଧିଲେ ରାକ୍ଷସେ
କି କହିଲୁ କି କହିଲୁ ଦୂତବର ସ୍ନେହର କୁମର ମଣି ବୀରବାହୁ ମୋର ତପସ୍ୱୀର ବାଣେ ଆଜି ହାରିଲା ଜୀବନ ବିଦୀର୍ଣ୍ଣ ହୁଏ ବକ୍ଷ ଶୁଣି ବାରତା ହା ପୁତ୍ର ହା ପୁତ୍ର ବୀରବାହୁ
ଆରେ କୁମର ମଣି ମୋହରରେ ଗଲୁ କିଣିକି ଆରେ କୁମର ମଣି ମୋହରରେ ଗଲୁ କିଣିକି ଦଶ ଦିଗ ମୋତେ ଅନ୍ଧାର ଦିଶୁଛି ଦଶ ଦିଗ ମୋତେ ଅନ୍ଧାର ଦିଶୁଛି କାହାକୁ ଚାହିଁବି ଶୁଣିକି ଗଲୁ କିଣିକି ଆରେ କୁମର ମଣି ମୋହରରେ ଆଶ୍ୱାସ ବାଣୀରେ କେ ମୋତେ କହିବ ଆରେ ମୋ କୁମର ମଣି କାହାକୁ ପେଶିବି ଆଉ ଏବେରେ କାହାକୁ ପେଶିବି ଆଉ ଏବେରେ ନାସିବାକୁ ରଘୁ ମଣି କି ଗଲୁ କିଣିକି ଆରେ କୁମର ମଣି ମୋହରରେ ଗଲୁ କିଣିକି ଧନ୍ୟ ତୋର ପଣ ସମ୍ମୁଖରଣରେ ତେଜିଲୁ ଯାହା ତୋ ପ୍ରାଣରେ ଜଗତ ଘୋଷିବ ତୋର ଯଶ କୀର୍ତ୍ତି ଜଗତ ଘୋଷିବ ତୋର ଯଶ କୀର୍ତ୍ତି ବୈଷ୍ଣବ ଥିଲା ଜାଣିକି ଗଲୁ କିଣିକି ଦଶ ଦିଗ ମୋତେ ଅନ୍ଧାର ଦିଶୁଛି ଦଶ ଦିଗ ମୋତେ ଅନ୍ଧାର ଦିଶୁଛି କାହାକୁ ଚାହିଁବି ପୁଣିକି ଗଲୁ କିଣିକି ଆରେ କୁମର ମଣି ମୋହରରେ ଗଲୁ କିଣିକି
ଧିକ ମୋର ବଳବୀର୍ଯ୍ୟ ଅଧିକ ପରାକ୍ରମ ଧିକ ମୋର ତ୍ରିଦିଶ ବିଜୟୀ ଖ୍ୟାତି ଧୈର୍ଯ୍ୟବନ୍ଧ ଯାଉଛି ଦୋହଲି ନିଥର ଛାତିରେ ଜାଗେ ଅଶାନ୍ତ କମ୍ପନ ମନ କହେ ଜଟାଧାରୀ ରାମ ପାସେ ମାଗିବାକୁ ନା 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 ହେବ ନାହିଁ ତାହା ଧ୍ୱଂସ ହେଉ ସବଂଶ କୁଟୁମ୍ବ ଜଟାଧାରୀ ବାଣେ ତଥାପି ମୁଁ ଅଟଇ ଅଚଳ ସିନ୍ଧୁ ଜଳ ମେରୁଗିରି ସମ ତଳିଯାଉ ଶଶାଗରା ଧରା ତଳିଯାଉ ରବି ଶଶି ନକ୍ଷତ୍ର ସକଳ ତଳୁ ପଛେ ହିମାଦ୍ରି ବିନ୍ଧାଦ୍ରି ସହ ମହେନ୍ଦ୍ର ପର୍ବତ ତଥାପି ମୁଁ ରହିବି ଅଟଳ ରାବଣ ମୋ ନାମ ମୁହିଁ ତ୍ରିପୁର ବିଜେତା ମହିରେ ବୀର ବୋଲିଣ ନଗଣେ କାହାକୁ ଛାର ରାମ ଦଶରଥ ସୁତ ତାର ପାଶେ ନ ମାଗିବି କ୍ଷମା କରିବି ମୁଁ ରଣ ଆଉ ରଣ ଦେବି ନାହିଁ କଦାପି ମୁଁ ସୀତାକୁ ଫେରାଇ ଏଇ ତ ପୁତ୍ର ମୋର ମେଘନାଦ ଆସୁଅଛି ଏଣେ
ପିତା ପ୍ରଣାମ ଚରଣେ ତବ
ଆଶୀର୍ବାଦ ଘେନ ମେଘନାଦ
ପିତା ଶୁଣିଲି ମୁଁ ପ୍ରିୟ ଭ୍ରାତ ବୀରବାହୁ ହତ ଏହା କଣ ସତ୍ୟ
ହରେ ପୁତ୍ର ଭାଇ ତୋର ହତ ଆଜି ରଘୁପତି ହସ୍ତେ
ସେ ନିମନ୍ତେ ବିଷନ୍ନ କିମ୍ପାଇଁ ପିତା ଉପସ୍ଥିତ ପୁତ୍ର ଚାହେଁ ତବ ଆଜ୍ଞା ମାତ୍ର ଆଜି ରାମ ଲକ୍ଷ୍ମଣ ମସ୍ତକ ତବ ପାତେ ଦେବି ଉପହାର ଅରାମ କରିବି ନିଶ୍ଚେ ଶସା ଗରା ଧରା ଅବିଳମ୍ବେ ଆଜ୍ଞା ଦିଅ ତାତ
ପୁତ୍ର ମେଘନାଦ ଏ ତାପିତ ହୃଦୟ କେଦାରେ ସୁଧା ବାରି ସମା ବଚନ ତୋହର ବର୍ଷିବାରେ କରିଲୁ ଶୀତଳ ଅବିଳମ୍ବେ ଚଳ ରଣକ୍ଷେତ୍ରେ ଆଶୀର୍ବାଦ କରୁଅଛି ମୁହିଁ ମଙ୍ଗଳ ହୋଇବ ନିଶ୍ଚିତ
ବେଶ ଯା ଏବେ ମାତାଙ୍କ ନିକଟେ ଜନନୀ ଗୋ ପ୍ରଣାମ ଚରଣେ ତବ ଆଶୀର୍ବାଦ କର ତୋ କୁମରେ ପିତା ଆଜ୍ଞା ଘେନିସିରେ ପଶିବି ସମରେ ବଳକଳ ବେସନ ଧାରି ସେ ରାମ ଲକ୍ଷ୍ମଣେ ପଠାଇଲେ ସମନ ସଦନେ ଅକଣ୍ଟକ ହେବ ଲଙ୍କା ରାଜ୍ୟ ଏ କଣ ମାତ ମନ୍ଦୋଦରୀ କି କାରଣେ ଝରାଓ ଲୋତକ
ନୟନରମଣି ମେଘନାଥ ରଣକ୍ଷେତ୍ରେ କରିବୁ ଗମନ ଏ ବୁଦ୍ଧି କେ ଶିଖାଇଲା ତୋତେ କେଡ଼େ କେଡ଼େ ମହାରଥୀ ଶେରଣ ଭୂଇଁରୁ ଜୀବନ ପାଇଣ କେବେ ନ ଆସନ୍ତି ଫେରି ତହିଁକି କେବେ ହେ ତୋତେ ନ ଛାଡ଼ିବି ବାପ ଦୁଃଖିନୀର ଏକମାତ୍ର ଜୀବନ ସର୍ବସ୍ୱ ସେ ବାସନା ଛାଡ଼ ତୁ ମନରୁ
ରୋ ଗୁଣ।